ആകാശവാണി. ସମ୍ବାଦ ପଢୁଛନ୍ତି ବିରଞ୍ଚି ନାରାୟଣ ସେଠୀ. ନାଗରିକ ସଂଶୋଧନ ଆଇନ 2019 ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି. ଫେବୃୟାରୀ ମାସରେ ଭାରତର ରପ୍ତାନୀ $7,355 କୋଟି ରହିଛି. ସରକାର ନୂଆ ଇଲେକ୍ଟ୍ରିକ୍ ଯାନ ନୀତି ପ୍ରଣୟନ କରିଛନ୍ତି. ବିଶ୍ୱ ଖାଉଟି ଦିବସ ଅବସରରେ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲ 22ଟି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ମୂଲ୍ୟ ତଦାରଖ ଡ୍ୟାସ୍ବୋର୍ଡର ଶୁଭାରମ୍ଭ କରିଛନ୍ତି ଏବଂ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ନୂଆଦିଲ୍ଲୀରେ ଏଥନଲ 100 ବିକଳ୍ପ ଇନ୍ଧନର ଶୁଭାରମ୍ଭ କରିଛନ୍ତି. ବୈଦେଶିକ ମନ୍ତ୍ରଣାଳୟ କହିଛି ନାଗରିକ ସଂଶୋଧନ ଆଇନ 2019 ଭାରତର ଆଭ୍ୟନ୍ତରୀଣ ବ୍ୟାପାର. ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଏହି ଆଇନ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶର ଅତ୍ୟାଚାରିତ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିବ. ଯେଉଁମାନେ 2014 ଡିସେମ୍ବର 31 ତାରିଖ ପୂର୍ବରୁ ଭାରତକୁ ଆସିଛନ୍ତି ସେମାନେ ଏହି ସୁରକ୍ଷା ପାଇବେ. ସେ କହିଛନ୍ତି ନାଗରିକ ସଂଶୋଧନ ଆଇନ ଭାରତର ନାଗରିକତ୍ୱ ପ୍ରଦାନ କରିବ, କାହାର ନାଗରିକତ୍ୱ ଛିନ୍ନ କରିବ ନାହିଁ। ଆମେରିକା ବୈଦେଶିକ ବିଭାଗର ବିବୃତ୍ତିକୁ ସେ ଅବାଞ୍ଛିତ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଭାରତର ସମ୍ବିଧାନ ଏହାର ନାଗରିକମାନଙ୍କୁ ଧାର୍ମିକ ସ୍ୱାଧୀନତା ପ୍ରଦାନ କରିଥାଏ। ମୁଖପାତ୍ର କହିଛନ୍ତି ସଂଖ୍ୟାଲଘୁମାନଙ୍କ ପ୍ରତି କୌଣସି ଅସୁବିଧା ହେବାର କାରଣ ନାହିଁ। ଯେଉଁମାନେ ଅସୁବିଧାରେ ଅଛନ୍ତି ସେମାନଙ୍କ ସୁବିଧା ପାଇଁ କରାଯାଉଥିବା କାର୍ଯ୍ୟକୁ ନେଇ ରାଜନୀତି ହେବା ଉଚିତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଗତ ମାସରେ ଭାରତର ରପ୍ତାନୀ ଯଥେଷ୍ଟ ଅଭିବୃଦ୍ଧି ହାସଲ କରିଛି। ଫେବୃୟାରୀ ମାସରେ ରପ୍ତାନୀ $7,355 କୋଟି ରହିଛି, ଯାହା ଗତବର୍ଷ ତୁଳନାରେ ଶତକଡ଼ା 14% ଅଧିକ। ବାଣିଜ୍ୟିକ ସାମଗ୍ରୀ ରପ୍ତାନୀ $4,140 କୋଟି ଥିବାବେଳେ ସେବା ରପ୍ତାନୀ $3,215 କୋଟି ରହିଛି। ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ବାଣିଜ୍ୟ ସଚିବ ସୁନୀଲ ବର୍ଥୱାଲ କହିଛନ୍ତି ଆନ୍ତର୍ଜାତିକ ଅସ୍ଥିରତା ମଧ୍ୟରେ ଫେବୃୟାରୀ ମାସରେ ଭାରତର ବୈଦେଶିକ ବାଣିଜ୍ୟ ବିଗତ 11 ତୁଳନାରେ ସର୍ବାଧିକ ଅଭିବୃଦ୍ଧି ହାସଲ କରିଛି। ସେ କହିଛନ୍ତି ଫେବୃୟାରୀ ମାସ ଅଭିବୃଦ୍ଧି ପୂର୍ବ ବର୍ଷଗୁଡ଼ିକ ରେକର୍ଡକୁ ଅତିକ୍ରମ କରିଯାଇଛି। 2024-25 ଆର୍ଥିକ ବର୍ଷରେ ଭାରତର ବାଣିଜ୍ୟ କାରବାର ଯଥେଷ୍ଟ ଅଧିକ ରହିବା କଥା ସେ କହିଛନ୍ତି। ଦେଶରେ ଇଲେକ୍ଟ୍ରିକ୍ ଯାନଗୁଡ଼ିକର ଉତ୍ପାଦନ ବୃଦ୍ଧି ପାଇଁ ସରକାର ଇଲେକ୍ଟ୍ରିକ୍ ଯାନ ନୀତି ପ୍ରଣୟନ କରିଛନ୍ତି। ଏହି ନୀତିରେ ଇଲେକ୍ଟ୍ରିକ୍ ଯାନରେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାର ଲକ୍ଷ୍ୟ ରଖାଯାଇଛି। ଏହା ଭାରତୀୟ ଖାଉଟିମାନଙ୍କୁ ସର୍ବାଧୁନିକ ବୈଷୟିକ ଜ୍ଞାନ ଯୋଗାଣ ନିଶ୍ଚିତ କରିବା ସହ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବ। ଇଲେକ୍ଟ୍ରିକ୍ ଯାନ ନିର୍ମାତାମାନଙ୍କ ମଧ୍ୟରେ ଏକ ଉତ୍ତମ ପ୍ରତିଯୋଗିତାର ପ୍ରସାର ପାଇଁ ନୀତିରେ ଲକ୍ଷ୍ୟ ରଖାଯାଇଛି। ତାଛଡ଼ା ଅଶୋଧିତ ତୈଳ ଆମଦାନୀ ହ୍ରାସ, ବାଣିଜ୍ୟ ନିଅଣ୍ଟ ହ୍ରାସ ଓ ପ୍ରଦୂଷଣ ହ୍ରାସର ମଧ୍ୟ ଏଥିରେ ଲକ୍ଷ୍ୟ ରଖାଯାଇଛି। କମ୍ପାନୀମାନେ ସର୍ବନିମ୍ନ $4,150 କୋଟି ପୁଞ୍ଜିନିବେଶ କରିବାର ଆବଶ୍ୟକ ରହିଛି। ସର୍ବାଧିକ ପୁଞ୍ଜିନିବେଶ ପାଇଁ କୌଣସି ସୀମା ଧାର୍ଯ୍ୟ କରାଯାଇ ନାହିଁ। ଉତ୍ପାଦନ କାରଖାନା ସ୍ଥାପନ ପାଇଁ କମ୍ପାନୀଗୁଡ଼ିକୁ 3 ସମୟ ମିଳିବ ଓ ଏହାପରେ ସେମାନେ ଇଲେକ୍ଟ୍ରିକ୍ ଯାନ ଉତ୍ପାଦନ ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଆଜି କେରଳର ପତନମ୍ଥିଟାଠାରେ ଲୋକସଭା ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇଛନ୍ତି। ସେଥିରେ 1,00,000 ଅଧିକ ପାର୍ଟି କର୍ମୀ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନରେ ବିଜେପି କେରଳରୁ ଅନେକ ଆସନରେ ବିଜୟୀ ହେବ। ଶାସକ ଏଲ୍ଡିଏଫ୍ ଓ କଂଗ୍ରେସ ନେତୃତ୍ୱର ୟୁଡିଏଫ୍ର ସମାଲୋଚନା କରି ସେ କହିଛନ୍ତି ସେମାନଙ୍କ ସରକାରରେ ରାଜ୍ୟର ଲୋକମାନେ ଅନେକ ଦୁର୍ଦ୍ଦଶା ଭୋଗ କରିଛନ୍ତି। ସେଠାରୁ ସେ ତେଲଙ୍ଗାନା ଅଭିମୁଖେ ଯାତ୍ରା କରିଥିଲେ। ହାଇତି ଘଟଣାବଳୀ ଦୃଷ୍ଟିରୁ ବୈଦେଶିକ ମନ୍ତ୍ରଣାଳୟ ଏକ 24-ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରିଛି। ସେହି କଣ୍ଟ୍ରୋଲ ରୁମ୍ ପରିସ୍ଥିତିର ତଦାରଖ କରି ସହାୟତା ସମ୍ବନ୍ଧୀୟ ସୂଚନା ଦେବ। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ବିଷୟରେ ସୂଚନା ଦେଇ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଡୋମିନିକାନ୍ ରିପବ୍ଲିକ୍ର ସାଣ୍ଟୋ ଡୋମିଙ୍ଗୋଠାରେ ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ୍ ସ୍ଥାପନ କରାଯାଇଛି। ସେ କହିଛନ୍ତି ହାଇତିରେ 50-80 ପର୍ଯ୍ୟନ୍ତ ଭାରତୀୟ ସମ୍ପ୍ରଦାୟର ସଦସ୍ୟ ରହିଛନ୍ତି। ଦୂତାବାସ ପକ୍ଷରୁ ସେମାନଙ୍କ ସହ ଯୋଗାଯୋଗ ରକ୍ଷା କରାଯାଇଛି ଓ ପରିସ୍ଥିତିର ତଦାରଖ କରାଯାଉଛି। ଆବଶ୍ୟକ ସ୍ଥଳେ ସେମାନଙ୍କୁ ସେଠାରୁ ଅଣାଯିବ। ସେହି କଣ୍ଟ୍ରୋଲ୍ ରୁମ୍ ଯୋଗାଯୋଗ ନମ୍ଘରଗୁଡ଼ିକ ହେଲା 1800-87-997, 011-230-12-13, 011-230-14-104, 011-230-14-104, 011-317-09-05 ও 09-68-29-1988। ବୟନଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ନ୍ୟାସନାଲ୍ ଟେକ୍ସଟାଇଲ୍ କର୍ପୋରେସନ ମିଲ୍ଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର ବକେୟା ବେତନ ପ୍ରଦାନ କରିଛନ୍ତି। କୋଭିଡ୍ ସଂକ୍ରମଣ ସମୟରେ ସେହି ଲୋକମାନେ ଅଧା ବେତନରେ କାର୍ଯ୍ୟ କରିଥିଲେ। ଶ୍ରୀ ଗୋଏଲ କହିଛନ୍ତି 2021 ଡିସେମ୍ବର ମାସ ପର୍ଯ୍ୟନ୍ତ ସେମାନଙ୍କର ବକେୟା ବେତନ ରହିଥିଲା। ପରବର୍ତ୍ତୀ 30-40 ଦିନ ମଧ୍ୟରେ ଅବଶିଷ୍ଟ ଶତକଡ଼ା 50 ଭାଗ ବେତନ ପ୍ରଦାନ କରାଯିବାକୁ ସେ ପ୍ରତିଶ୍ରତି ଦେଇଛନ୍ତି। ବିଶ୍ୱ ଖାଉଟି ଦିବସ ଅବସରରେ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋଏଲ 22 ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ମୂଲ୍ୟ ତଦାରଖ ଡ୍ୟାସ୍ବୋର୍ଡର ଶୁଭାରମ୍ଭ କରିଛନ୍ତି। ଏହା ସେହି ସାମଗ୍ରୀଗୁଡ଼ିକର ପାଇକାରୀ ଓ ଖୁଚୁରା ମୂଲ୍ୟର ତଦାରଖ କରିବ। ଏଥିପାଇଁ ଦେଶର 34 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ 550 ମୂଲ୍ୟ ତଦାରଖ କେନ୍ଦ୍ର ସ୍ଥାପନ କରାଯାଇଛି। ଶ୍ରୀ ଗୋଏଲ ଦେଶର ପ୍ରଥମ ଓଆଇଏମ୍ଏଲ୍ ସାର୍ଟିଫିକେଟ୍ ବେସରକାରୀ ଓଜନ ଓ ମାପ ଉତ୍ପାଦନକାରୀମାନଙ୍କୁ ଜାରି କରିଛନ୍ତି। ଏହି ଅଥରାଇଜେସନ୍ ଜାରି କରିବାରେ ଭାରତ ବିଶ୍ୱର ତ୍ରୟୋଦଶ ରାଷ୍ଟ୍ର ହୋଇଛି। ଓଜନ ଓ ମାପ ଯନ୍ତ୍ରଗୁଡ଼ିକୁ ରପ୍ତାନୀ କରିବା ପାଇଁ ଏହି ଅଥରାଇଜେସନ୍ ନିହାତି ଜରୁରୀ। ମନ୍ତ୍ରୀ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ୱେବ୍ସାଇଟ୍ର ଶୁଭାରମ୍ଭ କରିଛନ୍ତି। ଏ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଖାଉଟି ଅଧିକାର ବିଷୟ ଭାରତରେ ଆରମ୍ଭ ହୋଇଥିଲା। ଆଜିର ଏହିସବୁ ପଦକ୍ଷେପ ଖାଉଟିମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ସହ ସେମାନଙ୍କର ସ୍ୱାର୍ଥ ରକ୍ଷା କରିବ। ସରକାର ସିନେମାଟୋଗ୍ରାଫ୍ ସାର୍ଟିଫିକେସନ୍ ନିୟମ 2024 ଜାରି କରିଛନ୍ତି। ଚଳଚ୍ଚିତ୍ର ସାର୍ଟିଫିକେସନ୍ ପ୍ରକ୍ରିୟାରେ ଏହା ଉନ୍ନତି ଆଣିବ। ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ସମଗ୍ର ସାର୍ଟିଫିକେସନ୍ ପ୍ରକ୍ରିୟାରେ ଉନ୍ନତି ଆଣିବାକୁ ଏଥିରେ ବ୍ୟବସ୍ଥା କରାଯାଇଛି। ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ବିଶ୍ୱରେ ସର୍ବବୃହତ ଓ 40 ଭାଷାରେ ବାର୍ଷିକ 3000 ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ଏହି ନୂଆ ନିୟମଗୁଡ଼ିକ ଚଳଚ୍ଚିତ୍ର ସାର୍ଟିଫିକେସନ୍ ପ୍ରକ୍ରିୟାକୁ ଆଧୁନିକୀକରଣ ଓ ସହଜ କରିବ। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ନୂଆଦିଲ୍ଲୀରେ ଏଥନଲ୍ 100 ବିକଳ୍ପ ଇନ୍ଧନର ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଏଥନଲ୍ 100 ଭଳି ସବୁଜ ଇନ୍ଧନଗୁଡ଼ିକ ଅର୍ଥନୈତିକ ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏଥିରେ ଶତକଡ଼ା 92-94 ଭାଗ ଏଥନଲ୍ ଓ ଶତକଡ଼ା 4-5 ଭାଗ ମୋଟର ସ୍ପିରିଟ୍ର ମିଶ୍ରଣ ଘଟିବ। ଏହାଛଡ଼ା ଏଥିରେ ଶତକଡ଼ା 1.5 ଭାଗ କୋସଲ୍ଭେଣ୍ଟ ହାୟର ସ୍ୟାଚୁରେଟେଡ୍ ଆଲ୍କୋହଲର ମିଶ୍ରଣ ଘଟିବ। ଏହି ଇନ୍ଧନ ସବୁଠୁ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରିବ। ଏଥନଲ୍ 100 ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦୂର କରିବାରେ ସାହାଯ୍ୟ କରିବ। ବଡ଼ ବଡ଼ ଦୁଇଚକିଆ ଯାନ ନିର୍ମାତାମାନେ ଏଥନଲ୍ 100ର ବ୍ୟବହାର ପାଇଁ ପରୀକ୍ଷା ଚଳାଇଛନ୍ତି। ପରୀକ୍ଷାମୂଳକ ଭାବେ ଇଣ୍ଡିଆନ୍ ଅଏଲ୍ ଉତ୍ତରପ୍ରଦେଶ ମହାରାଷ୍ଟ୍ର କର୍ଣ୍ଣାଟକ ତାମିଲନାଡୁ ଓ ଦିଲ୍ଲୀ ଭଳି ରାଜ୍ୟରେ 183 ଏଥନଲ୍ 100 ଖୁଚୁରା ଦୋକାନ ସ୍ଥାପନ କରୁଛି। ପର୍ଯ୍ୟାୟ ଭିତରେ ଏହା 400 ଏଭଳି ଦୋକାନ ସ୍ଥାପନ କରିବ। ହରିଆଣା ମୁଖ୍ୟ ନିର୍ବାଚନ ଅଫିସର ଅନୁରାଗ ଅଗ୍ରୱାଲ କହିଛନ୍ତି ଲୋକସଭା ନିର୍ବାଚନ ପାଇଁ ହରିଆଣାରେ ସମସ୍ତ ପ୍ରସ୍ତୁତି ହୋଇସାରିଛି। ରାଜ୍ୟରେ ମୋଟ 1,98,23,168 ଜଣ ମତଦାତା ଏଥରକର ନିର୍ବାଚନରେ ମତଦାନ କରିବେ। ଗତ January 22 ହରିଆଣାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିଲା। ନିର୍ବାଚନ ବ୍ୟବସ୍ଥାର ସମୀକ୍ଷା ପାଇଁ ଏକ ବୈଠକରେ ଯୋଗଦେଇ ସେ କହିଛନ୍ତି ଏହି ଭୋଟର ତାଲିକା ସମସ୍ତ ରାଜନୈତିକ ଦଳଗୁଡ଼ିକୁ ଦିଆଯାଇଛି। ସେ କହିଛନ୍ତି ଭୋଟର ତାଲିକାରେ ଯଦି କୌଣସି ନାମ ନଥିବାର ସେମାନେ ଅନୁଭବ କରିବେ ତେବେ ଏ ବିଷୟରେ ସେମାନେ ଜିଲ୍ଲା ନିର୍ବାଚନ ଅଫିସରଙ୍କୁ ଫର୍ମ 6, 7 ଓ 8 ଜଣାଇ ପାରିବେ। ନାଗରିକ ସଂଶୋଧନ ଆଇନ 2019 ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଫେବୃୟାରୀ ମାସରେ ଭାରତର ରପ୍ତାନୀ $7,355 କୋଟି ରହିଛି। ସରକାର ନୂଆ ଇଲେକ୍ଟ୍ରିକ୍ ଯାନ ନୀତି ପ୍ରଣୟନ କରିଛନ୍ତି। ବିଶ୍ୱ ଖାଉଟି ଦିବସ ଅବସରରେ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋଏଲ 22 ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ମୂଲ୍ୟ ତଦାରଖ ଡ୍ୟାସ୍ବୋର୍ଡର ଶୁଭାରମ୍ଭ କରିଛନ୍ତି। ସମ୍ବାଦ ଶେଷ ହେଲା।